ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33ରୁ 37କୁ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
ଯେଉଁମାନେ ଭଗଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି ବିଭିନ୍ନ ଜିଲ୍ଲାରେ। ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି, 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି, 50 ପାଖାପାଖି ଯୋଉ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହେଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାବିଜ୍ଞାନ ଶିବିରକୁ ଉଦ୍ଘାଟନ କରିବେ। ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ତାରିଖ ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800 11 7800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0ର ଜର୍ସି ଟୋପି ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା ସଙ୍ଗୀତ ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ରକ୍ତଚାପ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ସହ ପ୍ରତିରୋଧ, ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମୁଦାୟିକ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନୀରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ଭାବେ ପରିଗଣିତ ହେଉଛି। ବିଶ୍ୱରେ ପ୍ରାୟ 140 କୋଟି ଲୋକେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି। ଫଳସ୍ୱରୂପ ଉଚ୍ଚ ରକ୍ତଚାପରେ ପୀଡ଼ିତ ପ୍ରତି 4 ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ ଆହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍ମୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତି ବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଚଳିତ ସପ୍ତାହରେ ପୁଣି ଥରେ ସିଏନ୍ଜି ଦର ବୃଦ୍ଧି କରିଛି। ଏହି ଦର 1 ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍ଜି 1 କିଲୋଗ୍ରାମ ପିଛା 80.09 ଟଙ୍କା ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ 88.26 ଟଙ୍କା ଏବଂ ପୁରୀରେ 86.07 ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସିଏନ୍ଜି ଦର 1 କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଥିଲା। 2026-27 ବର୍ଷ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଲକ୍ଷ୍ୟରେ ଅଗ୍ନିବୀର ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ 1 ଆରମ୍ଭ ହେବ। 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ରେ ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17 ସହରର 26 କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶାର 7 ସହର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଗତ 15 ତାରିଖଠାରୁ ଅନ୍ଲାଇନ୍ରେ ପ୍ରବେଶପତ୍ର ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାଟୀ ତାଳପଦ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାରେ ତାଳପଦା ପଞ୍ଚାୟତରେ କୃଷି, ଶିକ୍ଷା, ଜଳସେଚନ, ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ନିକଟସ୍ଥ ପଧାନିଗୁଡ଼ା ଛକରେ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହେବା ସହ 3 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ପାଇପ୍ ବୋଝେଇ ଟ୍ରକ୍ ପାପଡ଼ାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାର୍ରେ ଥିବା ମା ଝିଅଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଇଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଗୁରୁଣ୍ଡିଆରେ ସର୍ବାଧିକ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 3-4 ଦିନ ମଧ୍ୟରେ ଦିନ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୋଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ 2 ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।